ओम शांति। 28/10/2025 आजर साकार महावाक्य बाबा कहते मीठे बच्चे तुमको संगम जुगरे सेवा करी गायन योग्य हेबाकु पड़िबो। पुणी भविष्य पुरुषोत्तम हेबा द्वारा तुमे पूजन योग्य होइजिबो। आजर प्रश्न हेउछि केउं रोग समूले समाप्त हेले जाई बाबा हृदय रही पारिबो। उत्तर हेउछि देह अभिमान रोग। एही देह अभिमान कारणरु समस्त विकार गुड़िक मिशी तुमको महारोगी करी देइछंती। एही देह अभिमान समाप्त होइगले तुमे बाबा हृदय रही पारिब। द्वितीय नंबर जदि हृदय रहिबाकु चाहुछ तेबे विशाल बुद्धि हो ज्ञान चिता उपरे बस आत्मिक सेवारे लागि जाओ एवं बाणी द्वारा सेवा करिबा सहित बाबा भलो भावे मने पकाओ। गीत हेउछि जाग सजनिया जाग। ओम शांति। मधुर संतान माने गीत शुणिले आत्मिक पिता एही साधारण पुरुणा शरीर द्वारा मुखरे कहुछंती बाबा कहुछंती मते पुरुणा शरीर रे पुरुणा राजधानी को आसीबाकु पड़ुछि। वर्तमान एहा रावणर राजधानी अटे। एही शरीर मध्य अन्यर काही कि ना एही शरीर रे त पूर्वरु आत्मा रहिछि। मु अन्यर शरीर रे प्रवेश करुछि। निजर शरीर होइथिले ताहार नाम रहिथांता मोर नाम बदली थाए मते तथापि शिव बाबा बोली कहुछंती। गीत तो संतान माने प्रत्यय शुणुछंती। नवजुग अर्थात नुआ दुनिया सत्य युग आसुछि तेबे काहाकु जाग्रत हेबा पई कहुछंती आत्मा मानंकु काहिकि ना आत्मा माने घोर अंधकार रे सोई जाइछंती। किछि हेले भी बुझु नाहंती बाबांकु ही जानी नाहंती। एबे बाबा जाग्रत कराइबा पई आसीछंती। एबे तुमे माने बेहद्र बाबांकु जानिछ तांको ठारु बेहद्र सुख नुआ दुनिया रे मिलिबो। सत्य युग को नुआ युग कहा जाउछि। कलि युग को पुरुणा युग कहा जिवो। विद्वान पंडित आदि केही भी एक कथा जानि नाहंती। काहाकु भी पचारो नुआ युग पुणी पुरुणा किपरि हेउछि तेबे केही भी कहि पारिबे नाही। कहिबे एहा त लक्ष लक्ष वर्षर कथा। एबे तुमे जानुछ जे आमे नुआ युगरु पुरुणा युग को किपरि आसीछु अर्थात स्वर्गवासी रु नरकवासी किपरि होइछु मनुष्य तो किछि हेले भी जानि नाहंती। जहांकर पूजा करुछंती तांकर जीवन कहानी को मध्य जानि नाहंती। जेपरि जगदम्बांकर पूजा करुछंती तेबे एही अम्बा किए जानि नाहंती। वास्तवरे माता मानंकु अम्बा बोली कुहा जाउछि किंतु पूजा तो जणकर हेबा उचित। शिव बाबांकर मध्य एक अव्यभिचारी स्मृति चिन्ह रही अम्बा मध्य जणे अटंती किंतु जगदम्बा को जानि नाहंती। जगदम्बा एवं लक्ष्मी जगतर महाराणी अटंती। तुमे एबे जानिछ जे जगदम्बा किए एवं जगतर महाराणी किए। एही कथा आउ केही केबे भी जानि पारिबे नाही। लक्ष्मी को देवी एवं जगदम्बा को ब्राह्मणी कहुछंती। संगमरे ही ब्राह्मण रही थांती। एही संगम युग को केही हेले जानि नाहंती। प्रजापिता ब्रह्मांक द्वारा नुआ पुरुषोत्तम सृष्टि रचना करा जाउछि किंतु सत्य युगरे तुमे पुरुषोत्तम देवी देवतांकु देखि पारिबो। वर्तमान तुमे ब्राह्मण गायन योग्य अटो सेवा करुछ पुणि तुमे पूजा योग्य हेबो। ब्रह्मांकु एते भुजा देउछंती तेबे अम्बाकु काहेकि देबे नाही। तांकर मध्य समस्ते संतान अटंती ना। माता पिता ही प्रजापिता हेउछंती। पिला मनंकु प्रजापिता बोली कहा जीव नाही। लक्ष्मी नारायण को सत्य जुगरे जगत पिता जगत माता बोली कहा जीव नाही। प्रजापितांकर नाम प्रसिद्ध अटे। जगत पिता एवं जगत माता जणे ही अटंती बाकी समस्ते तांकर संतान अटंती। अजमेर रे प्रजापिता ब्रह्मांक मंदिर को गले बाबा बोली कहिबे काहेकि ना से प्रजापिता अटंती। लौकिक पिता जन्मदाता होइथिबारु से हद्र प्रजापिता अटंती। ये हेउछंती बेहद्र शिव बाबा समस्त आत्मा मानंकर बेहद्र बाबा अटंती। एही प्रभेद मध्य तुम संतान मानंकु लेखिबाकु पड़िबो। जगदम्बा सरस्वती जणे अटंती। दुर्गा काली आदि केते नाम लेखि देइछंती। अम्बा एवं बाबांकर तुमे समस्त संतान अट। ये रचना अटंती ना। प्रजापिता ब्रह्मांकर कन्या हेउछंती सरस्वती। तांकु अम्बा कहा जाउछि। बाकी जेते पुत्र कन्या माने रहिछंती ସମସ୍ତେ ପୋଷ୍ୟ ଅଟନ୍ତି, ଏତେ ସନ୍ତାନ କେଉଁଠୁ ଆସିପାରିବେ? ଏମାନେ ସମସ୍ତେ ହେଉଛନ୍ତି ମୁଖ ବଂଶାବଳୀ। ମୁଖ ଦ୍ୱାରା ସ୍ତ୍ରୀ ଅର୍ଥାତ୍ ବ୍ରହ୍ମାଙ୍କୁ ସୃଷ୍ଟି କରୁଥିବାରୁ ସେ ରଚୟିତା ହୋଇଗଲେ ନା, କହୁଛନ୍ତି ଇଏ ମୋର, ମୁଁ ଏହାଙ୍କ ଦ୍ୱାରା ସନ୍ତାନ ସୃଷ୍ଟି କରିଛି। ଏମାନେ ସମସ୍ତେ ପୋଷ୍ୟ ଅଟନ୍ତି, ଏମାନେ ହେଲେ ଈଶ୍ୱରୀୟ ପୋଷ୍ୟ ସନ୍ତାନ। ମୁଖ ବଂଶାବଳୀ ଆତ୍ମାମାନେ ସଦା ସର୍ବଦା ରହିଛନ୍ତି, ତାଙ୍କୁ ପୋଷ୍ୟ କରାଯାଉ ନାହିଁ। ବାବା କହୁଛନ୍ତି ତୁମେ ଆତ୍ମାମାନେ ସର୍ବଦା ମୋର ସନ୍ତାନ ଅଟ। ପୁଣି ବର୍ତ୍ତମାନ ମୁଁ ଆସି ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ପିଲାମାନଙ୍କୁ ପୋଷ୍ୟ କରୁଛି, ଆତ୍ମାମାନଙ୍କୁ ପୋଷ୍ୟ କରୁନାହିଁ। ଶରୀର ସହିତ ଜୀବାତ୍ମା ଅର୍ଥାତ୍ ପୁତ୍ର ଏବଂ କନ୍ୟାମାନଙ୍କୁ ପୋଷ୍ୟ କରୁଛି। ଏହା ମଧ୍ୟ ବହୁତ ସୂକ୍ଷ୍ମ ବୁଝିବାର କଥା। ଏହି କଥାକୁ ବୁଝିବା ଦ୍ୱାରା ତୁମେ ଏହିପରି ଲକ୍ଷ୍ମୀ ନାରାୟଣ ହେଉଛ। କିପରି ହୋଇପାରିବ ଏକଥା ମୁଁ ତୁମମାନଙ୍କୁ ବୁଝାଇ ପାରିବି। କେଉଁ କର୍ମ କରିବା ଦ୍ୱାରା ସେମାନେ ଏହି ବିଶ୍ୱର ମାଲିକ ହେଉଛନ୍ତି, ତୁମେ ପ୍ରଦର୍ଶନୀ ଆଦିରେ ମଧ୍ୟ ଏ ପ୍ରଶ୍ନ ପଚାରି ପାରିବ। ତୁମେ ଜାଣିଛ ଏମାନେ ସ୍ୱର୍ଗର ରାଜଧାନୀ କିପରି ପ୍ରାପ୍ତ କଲେ, ତୁମମାନଙ୍କ ମଧ୍ୟରେ ମଧ୍ୟ ଯଥାର୍ଥ ରୀତିରେ ସମସ୍ତେ ବୁଝାଇ ପାରିବେ ନାହିଁ। ଯାହାଙ୍କ ପାଖରେ ଦୈବୀ ଗୁଣ ଥିବ ଏବଂ ଏହି ଆତ୍ମିକ ସେବାରେ ଲାଗିଥିବେ ସେହିମାନେ ହିଁ ବୁଝାଇ ପାରିବେ। ବାକି ତ ମାୟାର ରୋଗରେ କବଳିତ ହୋଇ ରହିଥାନ୍ତି। ଅନେକ ପ୍ରକାରର ରୋଗ ରହିଛି, ଦେହ ଅଭିମାନର ମଧ୍ୟ ରୋଗ ରହିଛି। ଏହି ବିକାରଗୁଡ଼ିକ ହିଁ ତୁମକୁ ରୋଗୀ କରିଦେଇଛି। ବାବା କହୁଛନ୍ତି ମୁଁ ତୁମକୁ ପବିତ୍ର ଦେବତା କରାଉଛି। ତୁମେ ସର୍ବଗୁଣ ସମ୍ପନ୍ନ ପବିତ୍ର ଥିଲ, ଏବେ ପତିତ ହୋଇଯାଇଛ। ବେହଦ୍ର ବାବା ଏପରି କହୁଛନ୍ତି, ଏଥିରେ ନିନ୍ଦା କରିବାର କୌଣସି କଥା ନାହିଁ, ଏହା ବୁଝାଇବାର କଥା ଅଟେ। ଭାରତବାସୀଙ୍କୁ ଅବିନାଶୀ ବାବା କହୁଛନ୍ତି ମୁଁ ଭାରତକୁ ଆସୁଛି, ଭାରତର ମହିମା ତ ଅପରମପାରଟେ। ଏଠାକୁ ଆସି ନର୍କକୁ ସ୍ୱର୍ଗ କରାଉଛନ୍ତି, ସମସ୍ତଙ୍କୁ ଶାନ୍ତି ଦେଉଛନ୍ତି, ତେଣୁ ଏପରି ବାବାଙ୍କର ମହିମା ମଧ୍ୟ ଅପରମପାରଟେ, ତାଙ୍କ ମହିମାର ସୀମା ନାହିଁ। ଜଗଦମ୍ବା ଏବଂ ତାଙ୍କର ମହିମାକୁ କେହି ବି ଜାଣିନାହାନ୍ତି, ଏହାଙ୍କ ପ୍ରଭେଦ ମଧ୍ୟ ତୁମେ ବତାଇ ପାରିବ। ଏହା ଜଗଦମ୍ବାଙ୍କର ଜୀବନ କାହାଣୀ ଏବଂ ଏହା ଲକ୍ଷ୍ମୀଙ୍କର ଜୀବନ କାହାଣୀ ଅଟେ। ସେହି ଜଗଦମ୍ବା ପୁଣି ଲକ୍ଷ୍ମୀ ହେଉଛନ୍ତି, ପୁଣି ଲକ୍ଷ୍ମୀ 84 ଜନ୍ମ ପରେ ଜଗଦମ୍ବା ହେବେ। ଚିତ୍ର ମଧ୍ୟ ଅଲଗା ଅଲଗା ରଖିବା ଦରକାର। ଦେଖାଉଛନ୍ତି ଲକ୍ଷ୍ମୀଙ୍କୁ କଳସ ମିଳିଛି, କିନ୍ତୁ ଲକ୍ଷ୍ମୀ ପୁଣି ସଙ୍ଗମରେ କେଉଁଠୁ ଆସିଲେ? ସେ ତ ସତ୍ୟଯୁଗରେ ହେବେ। ଏହିସବୁ କଥା ବାବା ବୁଝାଉଛନ୍ତି। ଚିତ୍ର ତିଆରି କରିବା ନିମନ୍ତେ ଯେଉଁମାନେ ରହିଛନ୍ତି ସେମାନେ ବିଚାର ସାଗର ମନ୍ଥନ କରିବା ଦରକାର, ଏହାଦ୍ୱାରା ବୁଝାଇବା ସହଜ ହେବ। ଏପରି ବିଶାଳ ବୁଦ୍ଧି ହେଲେ ଯାଇ ହୃଦୟରେ ରହିପାରିବ। ଯେବେ ବାବାଙ୍କୁ ଭଲ ଭାବରେ ମନେ ପକାଇବ, ଜ୍ଞାନଚିତା ଉପରେ ବସିବ, ତେବେ ଯାଇ ବାବାଙ୍କର ହୃଦୟରେ ରହିପାରିବ। ଏପରି ନୁହେଁ ଯେ ଯେଉଁମାନେ ଭଲ ଭାବରେ ଭାଷଣ କରୁଛନ୍ତି ସେହିମାନେ ହୃଦୟରେ ରହୁଛନ୍ତି। ବାବା କହୁଛନ୍ତି ପୁରୁଷାର୍ଥର କ୍ରମ ଅନୁସାରେ ଯେବେ ଦେହ ଅଭିମାନ ଶୂନ୍ୟ ହୋଇଯିବ ସେତେବେଳେ ଅନ୍ତ ସମୟରେ ହିଁ ହୃଦୟରେ ରହିବ। ବାବା ବୁଝାଉଛନ୍ତି ବ୍ରହ୍ମଜ୍ଞାନୀ ବ୍ରହ୍ମରେ ଲୀନ ହେବା ପାଇଁ ପରିଶ୍ରମ କରୁଛନ୍ତି, କିନ୍ତୁ ଏପରି କେହି ଲୀନ ହୋଇପାରିବେ ନାହିଁ। ବାକି ପରିଶ୍ରମ କରି ଉତ୍ତମ ପଦ ପାଉଛନ୍ତି, ଏପରି ମହାତ୍ମା ହୋଇଛନ୍ତି ଯେ ତାଙ୍କୁ ପ୍ଲାଟିନମ୍ରେ ଓଜନ କରୁଛନ୍ତି, କାହିଁକି ନା ବ୍ରହ୍ମରେ ଲୀନ ହେବା ପାଇଁ ପରିଶ୍ରମ ତ କରୁଛନ୍ତି ନା, ତେଣୁ ପରିଶ୍ରମର ଫଳ ମଧ୍ୟ ମିଳୁଛି। ବାକି ମୁକ୍ତି ଜୀବନ ମୁକ୍ତି ମିଳିପାରିବ ନାହିଁ। ତୁମେ ସନ୍ତାନମାନେ ଜାଣିଛ ବର୍ତ୍ତମାନ ଏହି ପୁରୁଣା ଦୁନିଆର ବିନାଶ ନିକଟତର ହୋଇଗଲାଣି। ଏତେ ବମ୍ ତିଆରି କରୁଛନ୍ତି, ତାକୁ କ'ଣ ରଖିବା ନିମନ୍ତେ ତିଆରି କରୁଛନ୍ତି? ତୁମେ ଜାଣିଛ ଯେ ପୁରୁଣା ଦୁନିଆର ବିନାଶ ନିମନ୍ତେ ଏହି ବମ୍ କାମରେ ଆସିବ। ଅନେକ ପ୍ରକାରର ବମ୍ ରହିଛି। ବାବା ଜ୍ଞାନ ଏବଂ ଯୋଗ ଶିଖାଉଛନ୍ତି, ପୁଣି ରାଜରାଜେଶ୍ୱରୀ ଦୁଇ ମୁକୁଟଧାରୀ ଦେବୀ ଦେବତା ହେବ। କେଉଁଟି ଉଚ୍ଚ ପଦ ଅଟେ, ମହାତ୍ମା ହେବା ନା ଦୁଇ ମୁକୁଟଧାରୀ ରାଜା ହେବା? ବ୍ରାହ୍ମଣ ଚୁଟି ଉପରେ ରହିଛି, ଚୁଟି ସବୁଠାରୁ ଉପରେ ରହିଥାଏ। ଏବେ ତୁମମାନଙ୍କୁ ପତିତରୁ ପବିତ୍ର କରାଇବା ପାଇଁ ବାବା ଆସିଛନ୍ତି, ପୁଣି ତୁମେ ମଧ୍ୟ ପତିତ ପାବନି ହେଉଛ, ଏହି ନିଶା ତୁମ ମଧ୍ୟରେ ରହିଛି। ଆମେ ସମସ୍ତଙ୍କୁ ପବିତ୍ର କରାଇ ରାଜରାଜେଶ୍ୱରୀ କରାଉଛୁ। ନିଶା ଥିଲେ ତ ବହୁତ ଖୁସିରେ ରହିବେ। ନିଜ ମନକୁ ପଚାର, ଆମେ କେତେ ଜଣଙ୍କୁ ନିଜ ସମାନ କରାଉଛୁ? ପ୍ରଜାପିତା ବ୍ରହ୍ମା ଏବଂ ଜଗଦମ୍ବା ଉଭୟ ଏକାପରି ଅଟନ୍ତି, ବ୍ରାହ୍ମଣମାନଙ୍କର ରଚନା କରୁଛନ୍ତି।
ଶୂଦ୍ରରୁ ବ୍ରାହ୍ମଣ ହେବାର ଯୁକ୍ତି ବାବା ହିଁ ବତାଉଛନ୍ତି। ଏହା କୌଣସି ଶାସ୍ତ୍ରରେ ନାହିଁ, ଏହା ହିଁ ଗୀତାର ଯୁଗ ଅଟେ। ବାସ୍ତବରେ ମହାଭାରତ ଲଢ଼ାଇ ମଧ୍ୟ ହୋଇଥିଲା, କିନ୍ତୁ କ'ଣ ଜଣକୁ ରାଜଯୋଗ ଶିଖାଇଥିବେ? ମନୁଷ୍ୟମାନଙ୍କ ବୁଦ୍ଧିରେ ପୁଣି ଅର୍ଜୁନ ଏବଂ କୃଷ୍ଣ ହିଁ ରହିଛନ୍ତି। ଏଠାରେ ତ ଢେର ଆତ୍ମା ପାଠ ପଢ଼ୁଛନ୍ତି, ଦେଖ କିପରି ସାଧାରଣ ଭାବରେ ବସିଛନ୍ତି। ଛୋଟ ପିଲାମାନେ ବାବା ଏବଂ ସମ୍ପତ୍ତି ବିଷୟରେ ପଢ଼ିଥାନ୍ତି ନା? ତୁମେମାନେ ବସିଛ, ତେବେ ତୁମକୁ ମଧ୍ୟ ଅଲଫ ଏବଂ ବେ ପଢ଼ାଉଛନ୍ତି। ବାବା ଏବଂ ସମ୍ପତ୍ତି, ଏହା ହେଉଛି ସମ୍ପତ୍ତି। ବାବା କହୁଛନ୍ତି, ମୋତେ ମନେ ପକାଅ, ତେବେ ତୁମେ ବିଶ୍ୱର ମାଲିକ ହେବ। କୌଣସି ବି ଆସୁରୀ କାମ କରିବା ଅନୁଚିତ, ଦୈବୀ ଗୁଣ ଧାରଣ କରିବାକୁ ହେବ। ଦେଖିବା ଉଚିତ ଆମ ପାଖରେ କୌଣସି ଅବଗୁଣ ନାହିଁ ତ? କହିଥାନ୍ତି, ମୁଁ ନିର୍ଗୁଣ, ମୋ ପାଖରେ କୌଣସି ଗୁଣ ନାହିଁ। ଗୋଟିଏ ନିର୍ଗୁଣ ଆଶ୍ରମ ମଧ୍ୟ ରହିଛି, କିନ୍ତୁ ତାହାର ଅର୍ଥ କିଛି ବି ନାହିଁ। ନିର୍ଗୁଣ ଅର୍ଥାତ୍ ମୋ ପାଖରେ କୌଣସି ଗୁଣ ନାହିଁ। ଗୁଣବାନ କରିବା ତ ବାବାଙ୍କର ହିଁ କାମ ଅଟେ। ବାବାଙ୍କ ଉପାଧିର ଟୋପି ପୁଣି ନିଜ ମୁଣ୍ଡରେ ରଖି ଦେଉଛନ୍ତି। ବାବା କେତେ କଥା ବୁଝାଉଛନ୍ତି, ନିର୍ଦ୍ଦେଶ ମଧ୍ୟ ଦେଉଛନ୍ତି। ଜଗଦମ୍ବା ଏବଂ ଲକ୍ଷ୍ମୀଙ୍କ ମଧ୍ୟରେ ଥିବା ପ୍ରଭେଦ ଦର୍ଶାଅ। ବ୍ରହ୍ମା ସରସ୍ୱତୀ ସଙ୍ଗମର ଲକ୍ଷ୍ମୀନାରାୟଣ ହେଉଛନ୍ତି ସତ୍ୟଯୁଗର। ଏହି ଚିତ୍ର ସବୁ ବୁଝାଇବା ନିମନ୍ତେ ରହିଛି। ସରସ୍ୱତୀ ହେଉଛନ୍ତି ବ୍ରହ୍ମାଙ୍କର କନ୍ୟା, ମନୁଷ୍ୟରୁ ଦେବତା ହେବା ପାଇଁ ପାଠ ପଢ଼ୁଛନ୍ତି। ବର୍ତ୍ତମାନ ତୁମେ ବ୍ରାହ୍ମଣ ଅଟ, ସତ୍ୟଯୁଗୀ ଦେବତା ମଧ୍ୟ ମନୁଷ୍ୟ ଅଟନ୍ତି, କିନ୍ତୁ ତାଙ୍କୁ ଦେବତା ବୋଲି କହୁଛନ୍ତି, କାରଣ ମନୁଷ୍ୟ କହିବା ଦ୍ୱାରା ତାଙ୍କର ଯେପରି ଅପମାନ ହୋଇଯାଉଛି, ସେଥିପାଇଁ ଦେବୀ ଦେବତା ଅଥବା ଭଗବାନ ଭଗବତୀ କୁହାଯାଉଛି। ଯଦି ରାଜାରାଣୀଙ୍କୁ ଭଗବାନ ଭଗବତୀ କହିବା, ତେବେ ପ୍ରଜାଙ୍କୁ ମଧ୍ୟ କହିବାକୁ ପଡ଼ିବ, ସେଥିପାଇଁ ଦେବୀ ଦେବତା ବୋଲି କୁହାଯାଉଛି। ତ୍ରିମୂର୍ତ୍ତି ଚିତ୍ର ମଧ୍ୟ ରହିଛି। ସତ୍ୟଯୁଗରେ ଏବେ ଏତେ କମ୍ ମଣିଷ, କଳିଯୁଗରେ ଏତେ ଅଧିକ ମନୁଷ୍ୟ ରହିଛନ୍ତି, ତାକୁ କିପରି ବୁଝାଇବ? ସେଥିପାଇଁ ସୃଷ୍ଟିଚକ୍ରର ଚିତ୍ର ମଧ୍ୟ ନିଶ୍ଚୟ ଦରକାର। ପ୍ରଦର୍ଶନୀରେ ଏତେ ସମସ୍ତଙ୍କୁ ଡାକୁଛନ୍ତି, କଷ୍ଟମ କଲେକ୍ଟରଙ୍କୁ ତ କେବେ କେହି ନିମନ୍ତ୍ରଣ ଦେଇନାହାନ୍ତି, ତେଣୁ ଏହିପରି ସବୁ ବିଚାର ଚଲାଇବାକୁ ପଡ଼ିବ। ଏଥିରେ ବହୁତ ବିଶାଳ ବୁଦ୍ଧି ହେବା ଆବଶ୍ୟକ। ବାବାଙ୍କର ତ ସମ୍ମାନ ରଖିବା ଦରକାର। ହୁସେନଙ୍କର ଘୋଡ଼ାକୁ କେତେ ସଜାଉଛନ୍ତି, ଘୋଡ଼ା ପିଠି ଉପରେ ପଡୁଥିବା କପଡ଼ା କେତେ ଛୋଟ, ଘୋଡ଼ା କେତେ ବଡ଼, ଆତ୍ମା ମଧ୍ୟ କେତେ ଛୋଟ, ବିନ୍ଦୁ ଅଟେ। ସେ ଧାରଣ କରିଥିବା ବଡ଼ ଶରୀରର କେତେ ଶୃଙ୍ଗାର କରାଯାଉଛି, ଏହା ଅକାଳ ମୂର୍ତ୍ତର ତଖତ ଅଟେ ନା? ସର୍ବବ୍ୟାପୀର କଥା ମଧ୍ୟ ଗୀତାରୁ ନିଆଯାଇଛି। ବାବା କହୁଛନ୍ତି, ମୁଁ ଆତ୍ମାମାନଙ୍କୁ ରାଜଯୋଗ ଶିଖାଉଛି, ପୁଣି ସର୍ବବ୍ୟାପୀ କିପରି ହୋଇପାରିବ? ବାପା ଶିକ୍ଷକ ଗୁରୁ, ସର୍ବବ୍ୟାପୀ କିପରି ହେବେ? ବାବା କହୁଛନ୍ତି, ମୁଁ ତ ତୁମର ବାପା, ପୁଣି ଜ୍ଞାନର ସାଗର ଅଟେ। ତୁମେ ବେହଦର ଇତିହାସ ଭୂଗୋଳ ବୁଝିବା ଦ୍ୱାରା ତୁମକୁ ବେହଦର ରାଜ୍ୟ ମିଳିଯିବ। ଦୈବୀ ଗୁଣ ମଧ୍ୟ ଧାରଣ କରିବା ଦରକାର। ମାୟା ଏକଦମ ନାକରୁ ଧରି ନେଉଛି, ଚଳଣୀ ବିକାରୀ ହୋଇଥିବାରୁ ପୁଣି ଲେଖୁଛନ୍ତି, ଏପରି ଏପରି ଭୁଲ ହେଇଗଲା, ଆମେ କଳା ମୁହଁ କରିଦେଲୁ। ଏଠାରେ ତ ପବିତ୍ରତା ଶିଖାଯାଉଛି, ପୁଣି ଯଦି କେହି ଅପବିତ୍ର ହେବେ ସେଥିରେ ବାବା କ'ଣ କରିପାରିବେ? ଘରେ ଯଦି କେହି ସନ୍ତାନ ଖରାପ ହୋଇ ମୁହଁ କଳା କରେ, ତେବେ ବାପା କହିଥାନ୍ତି, ତୁ ମରିଯାଇଥିଲେ ଭଲ ହୋଇଥାନ୍ତା। ଏହଦର ବାବା ଡ୍ରାମାକୁ ଜାଣିଥିଲେ ମଧ୍ୟ ତଥାପି କହିବାକୁ ତ ପଡ଼ିବ ନା? ତୁମେ ଅନ୍ୟମାନଙ୍କୁ ଶିକ୍ଷା ଦେଇ ନିଜେ ମାୟାଗ୍ରସ୍ତ ହୋଇଯାଉଥିବାରୁ ହଜାର ଗୁଣା ପାପ ଚଢ଼ିଯାଉଛି। କହୁଛନ୍ତି, ମାୟା ଚାପୁଡ଼ା ମାରିଦେଲା। ମାୟା ଏପରି ଚାପୁଡ଼ା ମାରିଦେଉଛି ଯେ ବୁଦ୍ଧି ଏକଦମ ଗୁମ୍ ହୋଇଯାଉଛି। ବାବା ବୁଝାଉଛନ୍ତି, ଆଖି ବହୁତ ଧୋକେବାଜ ଅଟେ, କେବେ ବି କୌଣସି ବିକର୍ମ କରିବା ଅନୁଚିତ। ତୋଫାନ ତ ବହୁତ ଆସିବ, କାହିଁକି ନା ଯୁଦ୍ଧ ଭୂମିରେ ଅଛ ନା, ଜଣା ବି ପଡ଼େ ନାହିଁ ଯେ କ'ଣ ହେବ। ମାୟା ତୁରନ୍ତ ଚାପୁଡ଼ା ଲଗାଇ ଦେଇଥାଏ। ଏବେ ତୁମେ କେତେ ବୁଦ୍ଧିମାନର ହେଉଛ, ଆତ୍ମା ହିଁ ବୁଦ୍ଧିମାନ ହେଉଛି ନା? ମାୟା ହିଁ ନିର୍ବୋଧ ଥିଲା, ଏବେ ବାବା ବୁଦ୍ଧିମାନ କରାଉଛନ୍ତି। ବହୁତ ଦେହ ଅଭିମାନରେ ରହିଛନ୍ତି, ବୁଝୁନାହାନ୍ତି ଯେ ଆମେ ହେଉଛୁ ଆତ୍ମା। ବାବା ଆମ ଆତ୍ମାମାନଙ୍କୁ ପଢ଼ାଉଛନ୍ତି, ଆମେ ଆତ୍ମା ଏହି କାନ ଦ୍ୱାରା ଶୁଣୁଛୁ। ବର୍ତ୍ତମାନ ବାବା କହୁଛନ୍ତି, କୌଣସି ବି ବିକାର କଥା ଏହି କାନ ଦ୍ୱାରା ଶୁଣ ନାହିଁ। ବାବା ତୁମକୁ ବିଶ୍ୱର ମାଲିକ କରାଉଛନ୍ତି, ଲକ୍ଷ୍ୟ ବହୁତ ଉଚ୍ଚ ଅଟେ। ମୃତ୍ୟୁ ନିକଟତର ହେଲେ ତୁମକୁ ଭୟ ଲାଗିବ, ମନୁଷ୍ୟମାନଙ୍କ ମୃତ୍ୟୁ ସମୟରେ ମଧ୍ୟ ମିତ୍ର ସମ୍ବନ୍ଧୀ ଆଦି କହିଥାନ୍ତି ନା, ଭଗବାନଙ୍କୁ ଅଥବା ନିଜ ଗୁରୁ ଆଦିକୁ ସ୍ମରଣ କର। ଦେହଧାରୀ ମାନଙ୍କୁ ମନେ ପକାଇବା ଶିଖାଇଥାନ୍ତି। ବାବା ତ କହୁଛନ୍ତି ମୋତେ ମନେ ପକାଅ, ଏହା ତ ତୁମ ସନ୍ତାନମାନଙ୍କ ବୁଦ୍ଧିରେ ରହିଛି। ବାବା ନିର୍ଦ୍ଦେଶ ଦେଉଛନ୍ତି ମୋତେ ମନେ ପକାଅ, ଦେହଧାରୀମାନଙ୍କୁ ମନେ ପକାଇବାର ନାହିଁ। ମାତା ପିତା ମଧ୍ୟ ଦେହଧାରୀ ଅଟନ୍ତି ନା, ମୁଁ ବିଚିତ୍ର ବିଦେହୀ ଅଟେ, ଏହାଙ୍କ ଶରୀରରେ ବସି ତୁମକୁ ଜ୍ଞାନ ଦେଉଛି। ତୁମେ ଏବେ ଜ୍ଞାନ ଏବଂ ଯୋଗ ଶିଖୁଛ, ତୁମେ କହୁଛ ଜ୍ଞାନର ସାଗର ବାବାଙ୍କ ଦ୍ୱାରା ଆମେ ଜ୍ଞାନ ଶିଖୁଛୁ ରାଜରାଜେଶ୍ୱରୀ ହେବା ପାଇଁ। ଜ୍ଞାନ ସାଗର ଜ୍ଞାନ ବି ଶିଖାଉଛନ୍ତି, ରାଜଯୋଗ ମଧ୍ୟ ଶିଖାଉଛନ୍ତି। ଆଚ୍ଛା, ମିଠା ମିଠା ଶିଖିଲ ଦେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପା ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ, ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ପିତାଙ୍କୁ ମଧ୍ୟ ନମସ୍ତେ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ, ପ୍ରଥମ ନମ୍ବର, ବୁଦ୍ଧିବାନ ହୋଇ ମାୟାର ତୋଫାନ ଠାରୁ କେବେ ହାରିଯିବା ଅନୁଚିତ, ଆଖି ଧୋକା ଦେଉଛି ସେଥିପାଇଁ ନିଜ ଉପରେ ଧ୍ୟାନ ଦେବାକୁ ହେବ, କୌଣସି ବି ବିକାରୀ କଥା ଏହି କାନରେ ଶୁଣିବାର ନାହିଁ। ଦ୍ୱିତୀୟ ନମ୍ବର, ନିଜ ମନକୁ ପଚାରିବାକୁ ହେବ ଯେ ମୁଁ କେତେ ଜଣଙ୍କୁ ନିଜ ସମାନ କରାଇଛି। ମାଷ୍ଟର ପତି ପାବନୀ ହୋଇ ସମସ୍ତଙ୍କୁ ପାବନ ଅର୍ଥାତ୍ ରାଜରାଜେଶ୍ୱରୀ କରିବାର ସେବା କରୁଛି, ମୋ ଭିତରେ କୌଣସି ଅବଗୁଣ ନାହିଁ ତ, କେଉଁ ପର୍ଯ୍ୟନ୍ତ ଦୈବୀ ଗୁଣ କେତେ ଧାରଣ କରିଛି। ଆଜିର ବରଦାନ ହେଉଛି ପ୍ରତ୍ୟେକ ସଂକଳ୍ପ ଏବଂ କର୍ମକୁ ଶ୍ରେଷ୍ଠ ଏବଂ ସଫଳ କରୁଥିବା ଜ୍ଞାନ ସ୍ୱରୂପ ବୁଦ୍ଧିମାନ ହେବ। ପ୍ରତ୍ୟେକ ସଂକଳ୍ପ ଏବଂ କର୍ମକୁ ଶ୍ରେଷ୍ଠ ଏବଂ ସଫଳ କରୁଥିବା ଜ୍ଞାନ ସ୍ୱରୂପ ବୁଦ୍ଧିମାନ ହେବ। ଯେଉଁମାନେ ଜ୍ଞାନ ସ୍ୱରୂପ ତଥା ବୁଦ୍ଧିମାନ ହୋଇ କୌଣସି ବି ସଂକଳ୍ପ କରିଥାନ୍ତି ସେମାନେ ସର୍ବଦା ସଫଳତା ମୂରତ ହୋଇଥାନ୍ତି। ଏହାର ସ୍ମାରକୀ ଭାବରେ ଭକ୍ତି ମାର୍ଗରେ କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରିବା ସମୟରେ ସ୍ୱାସ୍ତିକ ଚିହ୍ନ ଆଙ୍କିଥାନ୍ତି ବା ଗଣେଶକୁ ନମସ୍କାର କରିଥାନ୍ତି, ତେବେ ଏହି ସ୍ୱାସ୍ତିକ ଚିହ୍ନ ନିଜର ସ୍ୱସ୍ଥିତିରେ ସ୍ଥିତ ହେବାର ଏବଂ ଗଣେଶଙ୍କ ଜ୍ଞାନବାନ ସ୍ଥିତିର ସୂଚକ ଅଟେ। ତୁମେ ପିଲାମାନେ ଯେବେ ନିଜେ ଜ୍ଞାନବାନ ହୋଇ ପ୍ରତ୍ୟେକ ସଂକଳ୍ପ ବା କର୍ମ କରୁଛ ତେବେ ସହଜରେ ସଫଳତାର ଅନୁଭବ ହେଉଛି। ଆଜିର ସ୍ଲୋଗାନ ହେଉଛି ବ୍ରାହ୍ମଣ ଜୀବନରେ ବିଶେଷତା ହେଲା ଖୁସି, ତେଣୁ ଖୁସିର ଦାନ ଦେଇଚାଲ। ବ୍ରାହ୍ମଣ ଜୀବନରେ ବିଶେଷତା ହେଲା ଖୁସି, ତେଣୁ ଖୁସିର ଦାନ ଦେଇଚାଲ। ଅବ୍ୟକ୍ତ ଇଶାରା, ନିଜ ପ୍ରତି ଏବଂ ସମସ୍ତଙ୍କ ପ୍ରତି ନିଜର ସଂକଳ୍ପ ଦ୍ୱାରା ଯୋଗର ଶକ୍ତିଗୁଡ଼ିକୁ ପ୍ରୟୋଗ କର। ଯେପରି କୌଣସି ବି ବିଜ୍ଞାନର ସାଧନକୁ ବ୍ୟବହାର କରିବା ପୂର୍ବରୁ ପ୍ରଥମେ ଲାଇଟ୍ ଅଛି କି ନାହିଁ ଚେକ୍ କରିଥାନ୍ତି, ସେହିପରି ଯେତେବେଳେ ଯୋଗର ଶକ୍ତିଗୁଡ଼ିକର ଏବଂ ସର୍ବଗୁଣଗୁଡ଼ିକୁ ପ୍ରୟୋଗ କରୁଛ ସେତେବେଳେ ପ୍ରଥମେ ଏହି କଥା ଚେକ୍ କର ଯେ କୌଣସି ବି ପ୍ରୟୋଗର ମୂଳ ଆଧାର ହେଲା ଆତ୍ମିକ ଶକ୍ତି, ପରମାତ୍ମ ଶକ୍ତି ବା ନିଜର ସ୍ଥିତି ଲାଇଟ୍ ଅର୍ଥାତ୍ ହାଲୁକା ଅଛି ତ। ଯଦି ସ୍ଥିତି ଏବଂ ସ୍ୱରୂପ ଡବଲ ଲାଇଟ୍ ଅଟେ ତେବେ ପ୍ରୟୋଗର ସଫଳତା ବହୁତ ସହଜରେ ପ୍ରାପ୍ତ କରିପାରିବ। ଆଚ୍ଛା, ଓମ୍ ଶାନ୍ତି।